ଓଷା ବିଧାନ ସକାଳରୁ ସ୍ନାନ କରି ଆସିବ ଅଗଣାରେ ଚଉରାଏ ସ୍ଥାପିବ ଏକ ବର୍ଣ୍ଣି ଗାଈ ଗୋବର ନେଇ ସୁସଞ୍ଚ କରିଣ ଲିପିବ ତହି ବର୍ଣ୍ଣରେ ମୁରୁଜ ସ୍ଥାପିବ ଚଉରାର ଚାରି ପାଖରେ ଦେବ ଓଷା ବିଧି ସମସ୍ତ ସଜାଡ଼ିବ ଚଉରା ମୂଳରେ ନେଇ ରଖିବ ଓଷା ବିଧି ସାରି ସାୟଙ୍କାଳରେ ପ୍ରବେଶ ହୋଇବ ଚଉରା ମୂଳେ ଫୁଲ ଗୁଡି ଏକ ଆଣିବ ବୃନ୍ଦାବତୀ ମଣ୍ଡନ କରିବ ପୂର୍ଣ୍ଣ କୁମ୍ଭ ନେଣ ବସାଇବ ମୁଣ୍ଡିଆ ମାରି ହୁଳ ହୁଳି ଦେବ ମାସ ଯାଇ ଆସି ନହେଲା, ପିଲାଏ ଓଷା କରନ୍ତି ଦେଖିଲା, ମାତାଙ୍କ ଆଗରେ ଯାଇ କହିଲା। ମାତା ବୋଇଲେ ଓଷା କର ଯାଇ, ନଡ଼ିଆ ପାଚିଲା କଦଳୀ ନେଇ। କୁହନ୍ତି କୁମାର ପୂର୍ଣ୍ଣମୀ ଦିନ ବାଳ ଝିଅ ମାନେ ମିଳିଲେ ପୁଣ। ଭୁଜାଓ କୁଡ କାକୁଡି ନେଇଣ, ସାତ ବର୍ଣ୍ଣ ପିଠା କଲେ କପୁଣ। ସୁବର୍ଣ୍ଣ ଚାଙ୍ଗୁଡ଼ିରେ ନେଇ ଥୋଇ, ଚଉରା ମୂଳରେ ନେଇଣ ଦେଇ। ଆନନ୍ଦ ମନେ ହୁଳ ହୁଳି ଦେଲେ। ଚଉରା ମୂଳରେ ଅର୍ଘ୍ୟ ଦେଇଣ, ପିଲାଏ ଘରକୁ ଗଲେ କପୁଣ। ଏଗାର ଅକ୍ଷରେ ଚାଳିଶି ପଦ, ସମ୍ପୂର୍ଣ୍ଣ ହୋଇଲା ପଞ୍ଚମ ଛାନ୍ଦ। ଜହ୍ନି ଓଷା କଥା ଶେଷ ହୋଇଲା, ଦୀନକୃଷ୍ଣ ଦାସ ଗୀତେ ରଚିଲା।